ଓଡ଼ିଆ ସାହିତ୍ୟରେ ଜଣେ ଖ୍ୟାତନାମା ଲେଖକ ଭାବେ ବାମାଚରଣ ମିତ୍ର ବେଶ୍ ପରିଚିତ। ଜଣେ ଲେଖକ, ଔପନ୍ୟାସିକ ଓ ସମାଲୋଚକ ଭାବେ ଶ୍ରୀ ମିତ୍ରଙ୍କର ଅନେକ ପୁସ୍ତକ ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଛି। ତାଙ୍କର ଗଳ୍ପଗ୍ରନ୍ଥ ନରଛଞ୍ଚାଣ, ପରାଗ, ସ୍ୱପ୍ନସିଦ୍ଧି, ପାଷାଣର ପ୍ରାଣ ଆଦି ବେଶ୍ ଲୋକପ୍ରିୟ। ତାଙ୍କର ଏକ ବହୁଚର୍ଚ୍ଚିତ ଲେଖା ମିମିର ସାହିତ୍ୟ ଶିକ୍ଷା। ଜୀବନ ବାବୁଙ୍କ ମନରେ ଭାରି କଷ୍ଟ। ତାଙ୍କର ଏକମାତ୍ର ସନ୍ତାନ କନ୍ୟା ମିମି ହୋଇଛି ଭାରି ବୋକା, ପଢ଼ାରେ ତାର ମନ ନାହିଁ, ବହି ଧରି ବସିଲେ ଢୋଳାଏ, କିଛି ପ୍ରଶ୍ନ ପଚାରିଲେ ବୋକାଙ୍କ ଭଳି ଚାହିଁ ରହିଥାଏ। ଅଧଘଣ୍ଟାଏ ଧରି ବକର ବକର ହୋଇ ଜୀବନ ବାବୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ବୁଝାଇବାକୁ, ଏ ହୃଦୟ ମୋର ଢାଳିଦେଲି ଆଜି ତୁମରି ପାଦେହେ ନାଥ। ମିମି ପାଟିଟାକୁ ମେଲା କରି ବଡ଼ ବଡ଼ ଆଖିରେ ସବୁ ଯେମିତି ଗିଳି ଯାଉଛି, ସବୁ ଯେମିତି ବୁଝି ପକାଇଛି, ଏମିତି ଭାବରେ ଚାହିଁ ରହିଛି। ମଝିରେ ମଝିରେ ତାର କୁଞ୍ଚୁ କୁଞ୍ଚିଆ ବାଳଗୁଡ଼ିକ ପବନରେ ଉଡ଼ି ଆସି ତା ଆଖି ଉପରେ ପଡ଼ିବାରୁ ମିମି ବିରକ୍ତ ହୋଇ ସେଗୁଡ଼ିକ ଉପରକୁ ଠେଲି ଦେଇ ପୁଣି ସେମିତି ଚାହିଁ ରହୁଛି। ସତେ ଯେମିତି ବାଳଗୁଡ଼ିକ ତାର ବୁଝିବାରେ ବ୍ୟାଘାତ ଜନ୍ମାଇବାରୁ ସେ ଭାରି ବିରକ୍ତ। ମିମିର ଭାବ ଦେଖି ଜୀବନବାବୁ ଅଧିକ ଉତ୍ସାହରେ ବୁଝାଇ ଚାଲିଛନ୍ତି। କିଛି ସମୟ ପରେ ମିମିର ବିସ୍ଫାରିତ ବଡ଼ ବଡ଼ ଆଖି ଯୋଡ଼ାକ କ୍ରମେ ଛୋଟ ହୋଇ ଆସିଲା। ପ୍ରାଣପଣେ ସେ ଉପର ପତାକୁ ଟେକି ରଖିବାକୁ ଚେଷ୍ଟା କରୁଛି। ଘଣ୍ଟାଏ ଧରି ଉକ୍ତ ପଙ୍କ୍ତିଟିକୁ ବୁଝାଇବା ପରେ ଜୀବନବାବୁ ମନରେ ସନ୍ତୋଷ ଲାଭ କଲେ ଯେ ମିମିକୁ ତାହାର ସରଳାର୍ଥ ଓ ଭାବାର୍ଥ ହୃଦୟଙ୍ଗମ କରାଇପାରିଛନ୍ତି। ସନ୍ତୋଷର ହସ ହସି ସେ ଏଥର ପଚାରିଲେ, ବୁଝିଲୁ ମା? ମିମି ପୁଣି ଥରେ ମୁଣ୍ଡବାଳ ଟେକିଦେଇ ବାଁଆଡ଼ୁ ଡାହାଣ ଆଡ଼କୁ ମୁଣ୍ଡକୁ ଯଥାସମ୍ଭବ ନୁଆଁଇ ମୁହଁରେ ହସ ଫୁଟାଇ ଜଣାଇଲା ଯେ ସେ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିପାରିଛି। କିନ୍ତୁ ଆଖିରେ ତାର ଭୟ ଫୁଟି ଉଠିଲା, ଘୁମନ୍ତ ଆଖି ଯୋଡ଼ିକ ଭୟରେ ବଡ଼ ବଡ଼ ହୋଇଗଲା। ଜୀବନବାବୁ ରାଗିଯାଇ କହିଲେ, ବୁଝିଛୁ ତ ବୋକାଙ୍କ ଭଳି ଚାହିଁ ରହିଛୁ କିଆଁ? ବୁଝା, କ'ଣ ବୁଝିଲୁ ବୁଝା? ମିମି ଦୁଇ ଚାରି ଥର ଛେପ ଗିଳି ଆରମ୍ଭ କଲା। ନାଥ ବୋଇଲେ ସ୍ୱାମୀ କି ଭଗବାନ, ଯିଏ ଆମକୁ ସୃଷ୍ଟି କରିଛନ୍ତି, ସେ ଭାରି ଭଲ ଲୋକ, କାହାକୁ କିଛି କହନ୍ତି ନାହିଁ, କାହାରି ଉପରେ ରାଗନ୍ତି ନାହିଁ, ଭାରି ଭଲ ଲୋକ ଜାଣେ। ଛେନାଟା ବୁଝିଛୁ ବଦମାସ, ଘଣ୍ଟାଏ ଧରି ବକର ବକର ହେଲି, ଶେଷରେ କହିଲୁ କ'ଣ ନା ଭଗବାନ ଜଣେ ଭଲ ଲୋକ? ସୃଷ୍ଟି ମୁହଁରେ ପଶୁନାହିଁ, କହୁଛି ସୃଷ୍ଟି, ଆହୁରି ପିଲା ହୋଇଯାମ, ଆଠ ବର୍ଷର ଝୁଅ ହେଲାଣି, ପଞ୍ଚମ ଶ୍ରେଣୀରେ ବର୍ଷେ ଫେଲ୍ ହେଲୁଣି, ଲାଜ ନାହିଁ ଟିକେ? ମିମି ଭୟରେ ପଛକୁ ଘୁଞ୍ଚି ଯାଇ କହିଲା, ନା ନା ନା, ଭଗବାନ ଜଣେ ଭଗବାନ ଜଣେ କ'ଣ ଭଗବାନ? ଜୀବନ ବାବୁ ସଗର୍ଜନେ ପଚାରିଲେ, ଦୋହରାଇ ତେହରାଇ ମନେ ମନେ ନିଜକୁ ପଚାରିଲା, ଭଗବାନ କ'ଣ? ବାପା କ'ଣ କହିଲେ ଟି, ଭଗବାନ କ'ଣ? ଏହି ସମୟରେ ମିମିର ଗେଲବସର ଝୁଆ ଶଙ୍କି ଦୌଡ଼ି ଆସି ମିମିର କୋଳକୁ ଚଢ଼ିଯାଇ କହିଲା, ମିଆଁ ମିଆଁ। ମିମିର ପାଟିରେ ପଶିଗଲା, ଭଗବାନ ଜାଣି ମିଆଁ। ଜୀବନ ବାବୁଙ୍କର ଭୟଙ୍କର କ୍ରୋଧ ଜାତ ହେଲା। ସେ ଶଙ୍କିର ବେକକୁ ଧରି ଛାଟି ଦେଇ ରୋଷେଇ ଶାଳ ଆଡ଼କୁ ଚାହିଁ କରି ପାଟି କରି କହିଲେ, ପଚାଶ ଥର କହିଲେଣି ଯେ ଘରେ ବିରାଡ଼ି ଫିରାଡ଼ି ରଖନା, ପଢ଼ାରେ ଗୋଳମାଳ ହେବ, ଦିନ ରାତି ସେଇ ବିରାଡ଼ି ସାଙ୍ଗରେ ଖେଳ, ସ୍କୁଲରେ ଆସି ଘରେ ପାଦ ଦେବା ମାତ୍ରକେ ବହିପତ୍ର ଫୋପାଡ଼ି ଦେଇ ଆଗ ଖୋଜା ହେବ ଶଙ୍କି କାହିଁ, ୟାପ ମାତୃଗୁଣେ ଧୋଇତା ହୋଇଛି, ମଲୁ ନାହିଁ, ଦେଖିଲୁ ଶଶଧର ବାବୁଙ୍କ ଝିଅକୁ କେମିତି ପାଟି କରି ପଢ଼ୁଛି, ଦେଖିଲୁ ଲିଙ୍ଗରାଜ ବାବୁଙ୍କ ଝିଅକୁ କେମିତି କ୍ଲାସ୍ରେ ଫାଷ୍ଟ ହେଉଛି, ମୋରି କପାଳକୁ ତୁ ଆସିଲୁ, ଏ ବଂଶରେ କେହି ଗୋଟାଏ ହେବେ ନାହିଁ, କେହି ଗୋଟାଏ ବି ନାଁ ରଖିବେ ନାହିଁ, କପାଳ ମୋରି କପାଳ ଯାହା, ୟାପ ପରୀକ୍ଷା କଥା ସବୁ ଡଙ୍ଗା କରି ଭସେଇ ଦେଇ ଚାଲି ଆସିଲା, ମଲୁ ନାହିଁ ତୁ ଯା। ଗତ କ୍ଲାସ୍ ଉଠା ପରୀକ୍ଷାରେ ପରୀକ୍ଷା ଦେବାକୁ ମିମି ସ୍କୁଲରେ ବସିଛି, ଏହି ସମୟରେ ଆରମ୍ଭ ହେଲା ଘୋର ବର୍ଷା, ପାଣି ସ୍କୁଲର ବାରନ୍ଦା ଟପି ଦୁଆର ମୁହଁ ଯାଏଁ ଚାଲି ଆସିଲା। ମିମିର ମନ ଆଉ ଠିକ୍ ରହିଲା ନାହିଁ, ପରୀକ୍ଷା ଦେଉଛି ସେ ଏକଥା ଏକଦମ ଭୁଲିଗଲା। ସେ ଧୀରେ ଧୀରେ ପରୀକ୍ଷା ଘରୁ ବାହାରି ଚାଲି ଆସିଲା, ପରୀକ୍ଷା ଖାତା ପତ୍ର ପତ୍ର କରି ଚିରି ଡଙ୍ଗା କରି ଭସେଇଦେଲା, ଡଙ୍ଗାଗୁଡ଼ିକ ଥରିଥରି ଭାସିଗଲେ। ମିମି ମହାତୃପ୍ତିରେ ସେଇ ଡଙ୍ଗାଗୁଡ଼ିକୁ ଚାହିଁ ବର୍ଷାରେ ଭିଜି ଭିଜି ଘରକୁ ଫେରିଆସିଲା। ଘରକୁ ଆସି ତାର ମନେ ପଡ଼ିଲା ବାପାଙ୍କ କଥା, ବାପାଙ୍କ ଭୟରେ ତାର ଜ୍ୱର ଆସିଗଲା, ସେ ଜ୍ୱର ଛାଡ଼ିବାକୁ ଲାଗିଗଲା ବହୁତ ଦିନ। ମିମି ସେଥର ଫେଲ୍ ହେଲା ସତ, କିନ୍ତୁ ତାର ଜ୍ୱର ଯୋଗୁଁ ତ୍ରାହି ପାଇଗଲା। ପରେ ଜୀବନ ବାବୁ ସବୁ ଜାଣିପାରି ମିମିକୁ ରାଗିଯାଇ ବାଡ଼େଇଥିଲେ। ଆଜି ସେ କଥା ମନେ ପଡ଼ିଯିବାରୁ ତାଙ୍କର ରାଗ ଦ୍ୱିଗୁଣିତ ହୋଇଗଲା। ଠାଇ କରି ଚଟକଣିଟିଏ ଲଗେଇ ଦେଇ କହିଲେ, ତୁ ନ ବୁଝାଇଲେ ମୁଁ ଆଜି ତୋତେ ଛାଡ଼ିବି ନାହିଁ, ଯେତେ ରାତି ହଉ। ଆଜି ତୋର ଦିନକୁ ମୋର ଦିନେ, ଆଜି ଖାଇବା ବନ୍ଦ, ବୁଝା ବୁଝା ମ କାନ୍ଦଣା ଥାଉ। ରୋଷେଇ ଶାଳୁ ପାଟି ଶୁଭିଲା, ତୁମେ ଝିଅକୁ ପାଠ ପଢ଼େଇବ ନାହିଁ, ଆଉ ଯେତେବେଳେ ପଢ଼େଇ ବସିଲ ମାଡ଼ ଛଡ଼ା ଆଉ କିଛି ନାହିଁ। ଆମେ କ'ଣ ଝିଅକୁ ଖାଇବାକୁ ପିନ୍ଧିବାକୁ ଦେଉଛୁ ଯେ ତାଠୁ ଏତେ ଆଶା କରିବା? ପଢ଼େଇ ତ ଜାଣ ନାହିଁ। ଜୀବନ ବାବୁ ଉତ୍କ୍ଷିପ୍ତ ହୋଇ କହିଲେ, କ'ଣ ହେଲା, ମୁଁ ପଢ଼େଇ ଜାଣେ ନାହିଁ? ଘଣ୍ଟାଏ ଧରି ଟିକ୍ଟିକ୍ ବୁଝେଇଲି, ସବୁ ବୁଝିଲା ଭଳି ମୁଣ୍ଡ ଟୁଙ୍ଗାରିଲା, ମୁଁ ଜାଣେ ନାହିଁ ନା ମାତୃଗୁଣେ ଦୁହିତା ହୋଇଛି ମ? ସେ ଗେହ୍ଲା କରି ଝିଅର ମୁଣ୍ଡଟାକୁ ଖାଇସାରିଲଣି ତମେ। ରୋଷେଇ ଶାଳୁ ପୁଣି ଦୃଢ଼ କଣ୍ଠରେ ଡାକରା ଆସିଲା, ହଉ ଥାଉ ଆଜି ସେତିକି, ଆ ମିମି ଖାଇବୁ ଆ। ମିମି ଆଣ୍ଠୁଟାକୁ ଥିଲା ଉଠିବାକୁ, ଜୀବନ ବାବୁ ଗର୍ଜନ କରି କହିଲେ, ଖବରଦାର, ସେତକ ନ ବୁଝାଇଲେ ତୁ ଆଜି ଯାଇପାରିବୁ ନାହିଁ, ବୁଝା ଭଗବାନ କ'ଣ? ଏତେ ବୁଝାଇଲି ମୁଁ, ବୁଝା। ସରଳାର୍ଥ ବୁଝାଇବାରେ ଭଗବାନ ଆସି ସବୁ ପ୍ରଥମରୁ ଅଡ଼ୁଆ ପୁରେଇଥିବାରୁ ମିମି ଲୁହ ପୋଛି ଭଗବାନଙ୍କୁ ଗାଳି ଦେଇ ମନେ ମନେ କହିଲା, ଭଲ ଲୋକ ନା ପୋଡ଼ା ମୁହଁଟା, ମୋତେ ବାପାଙ୍କଠୁ ଏତେ ଗାଳି ଶୁଣେଇଲାଣି। ଏତେ ଅଡ଼ୁଆକୁ ନ ଯାଇ ଭଗବାନ କଥା ତାକୁ ବାଦ ଦେଇ ସେ ବୁଝାଇବାକୁ ଯାଉଥିଲା, କିନ୍ତୁ ମନେ ମନେ ପୋଡ଼ା ମୁହଁ ଗାଳି ଦେବା ପରେ ତାର ମନେ ପଡ଼ିଗଲା ପୁରୀ ମନ୍ଦିରର ଜଗନ୍ନାଥଙ୍କ କଥା। ଜଗନ୍ନାଥଙ୍କୁ ଦେଖି ସେ ଆଈକୁ କାନେ କାନେ ପଚାରିଥିଲା, ଆଈ ମ, ଜଗନ୍ନାଥଙ୍କ ମୁହଁ କ'ଣ ପୋଡ଼ା? ନାତୁଣୀର ପ୍ରଶ୍ନରେ ଆଈ ଆଖିରେ ଲୁହ ଝରି ପଡ଼ିଥିଲା। ସେ ନାତୁଣୀକୁ ଚୁମ୍ବନ ପରେ ଚୁମ୍ବନ ଦେଇ କହିଥିଲେ, ହଁ ସେ ପୋଡ଼ା ମୁହଁ ଭଗବାନ। ସେହି କଥା ମନେ ପଡ଼ିଯିବାରୁ ମିମି ଯେପରି ଅନ୍ଧକାର ଭିତରେ ଆଲୋକ ପାଇଲା, ତାର ଆଖି ଉଜ୍ଜଳ ହୋଇଉଠିଲା। ଜଗନ୍ନାଥ ଯେପରି ତା ଆଖି ଆଗରେ ଉଭା ହେଲେ, ସେ ଭଲ କରି ଥରେ ଚେହେରା ଆଡ଼କୁ ଦେଖିନେଇ କହିଲା, ଭଗବାନ ହେଉଛନ୍ତି ଜଗନ୍ନାଥ। କିନ୍ତୁ ଆଈ କଥା ମନେ ପଡ଼ିଯିବାରୁ ମିମିର ଆଖି ଯୋଡ଼ିକ ଛଳ ଛଳ ହୋଇଗଲା। ସେ ସବୁ ଭୁଲିଯାଇ କହିଲା, ବାପା ବାପା ମ, ଆଈ ମୋତେ ଲେଖିଛି ଗାଁରେ, ତାର ମୋ କଥା ଭାରି ମନେ ପଡ଼ୁଛି, ତାକୁ ନେଇ ଆସ ମୋ ବାପା। ରଖ ତୋ ଆଈ, ଭଗବାନ ହେଉଛନ୍ତି ଜଗନ୍ନାଥ, ତାପରେ କ'ଣ ହେଲା? ଆଈ ବିରହ ବିଧୃତ ମନକୁ ପୁଣି ସରଳାର୍ଥକୁ ଫେରାଇ ଆଣିବାକୁ ମିମିକୁ କିଛି ସମୟ ଲାଗିଗଲା। ଉଦ୍ଗତ ଅଶ୍ରୁରୋଧ କରି ମିମି କହିଲା, କବି ଏଠାରେ କହୁଛନ୍ତି 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 ଯେ ଆଈ ମ ଆଇଲୋ। ମିମି ଏଥର ଆଉ ସମ୍ଭାଳି ନପାରି ଭେଙ୍କିରି କାନ୍ଦି ପକାଇଲା। ଜୀବନ ବାବୁ ଦୁମ୍ ଦୁମ୍ କରି ତା ପିଠରେ ଦୁଇଟା ବିଧା ନଦୀ ଦେଇ କହିଲେ, ଧେତ୍ ମୋ କପାଳ, ଦେଖ ୟାକୁ, ଏତେ ବୁଝାଇଲି ଘଣ୍ଟାଏ ଧରି ସବୁ ଭୁଲିଗଲୁ। ସ୍କୁଲ ମାଷ୍ଟର କାଲି କହୁଥିଲେ ଯେ ମିମି କ୍ଲାସ୍ରେ ମୋଟେ ମନ ଦେଉନାହିଁ, ଯେତେ ଅଦ୍ଭୁତ ଉତ୍ତର ଦେଉଛି। ହଇଲ ଏ ବିପରୀତ ଶବ୍ଦମାନେ କ'ଣ? ବିପରୀତ ଶବ୍ଦମାନେ କ'ଣ ବା କହୁଛି କ'ଣ ନା, ସକେଇ ହେଉଛି ବେହିଆ, ଲାଜ ନାହିଁ କାନ୍ଦୁଛି ପୁଣି, ଛି ଛି ମୋରି ଝିଅ ହୋଇ ତୁ ଏଇଆ କହିଲୁ, ସୁଖର ବିପରୀତ ଖସୁ। କାନ୍ଦଣା ରଖି କହ, ମୁଁ କ'ଣ ବୁଝାଇଲି? କବି କହୁଛନ୍ତି ଯେ କହ। ମିମି ଲୁହ ପୋଛୁ ପୋଛୁ ପୁଣି କହିବାକୁ ଚେଷ୍ଟା କଲା, କବି କହୁଛନ୍ତି ଯେ। ଏତେକ କହିବା ପରେ ସେ ପୁଣି ମନେ ମନେ ନିଜକୁ ପଚାରିଲା, ଏ କବି କିଏ ମ, ସେ କାହିଁକି କ'ଣ କହିବାକୁ ଗଲେ? ସବୁ ତାର ପୁଣି ଗୋଳମାଳ ହୋଇଗଲା। ଆର ପାଖ ଘରେ ଶଙ୍କି ମ୍ୟାଓ ମ୍ୟାଓ କରି ଉଚ୍ଛନ ଭାବରେ ଡାକିଲାଣି, ଇଆଡ଼େ କବି କିଏ, ସେ କ'ଣ କହିଲେ, କାହିଁକି କହିବାକୁ ଗଲେ? ମିମିର କିଛି ମନେ ପଡ଼ୁନାହିଁ। ମନେ ମନେ ଶଙ୍କିକୁ ତାନେ ଗାଳି ଦେଇ କହିଲା, ପୋଡ଼ା ମୁଇଁ ରହ ପଢ଼ା ସରୁ, ତୋତେ ଦେଉଛି ତାଙ୍କେ ଛେଚି। ପୋଡ଼ା କ'ଣ ସରିବ ଆଜି? ହେ ମହାପ୍ରଭୁ ଜଗନ୍ନାଥ, ଏ କବି ପୋଡ଼ା ମୁହା କ'ଣ କହିଲା ଟିକେ ମନେ ପକାଇ ଦିଅ। ଏହି ସମୟରେ ବାହାରେ କିଏ ଡାକିଲା, ବାବୁ ଅଛନ୍ତି? ଜୀବନ ବାବୁ ଚିଡ଼ି ଉଠି ଉତ୍ତର ଦେଲେ, ନାଇଁ ନାଇଁ ବାବୁ ନାହାନ୍ତି। ବାହାରୁ ଉତ୍ତର ଆସିଲା, ବଡ଼ବାବୁ ଡାକୁଛନ୍ତି, ଶୀଘ୍ର ଆସନ୍ତୁ କଚେରୀ, କ'ଣ ଜରୁରୀ କାମ ଅଛି। ଜୀବନ ବାବୁ ବିରକ୍ତ ହୋଇ କମିଜ ପିନ୍ଧି କହିଲେ, ମୁଁ ଯାଉଛି, ଅଧଘଣ୍ଟା ଭିତରେ ଫେରିବି, ମୁଁ ଯାହା ବୁଝାଇଥିଲି ତାହା ଲେଖିଥିବୁ, ଆଉ ଦ୍ୱିତୀୟ ଉଦାହରଣମାଳାର 5 ନମ୍ବର ଅଙ୍କଟା କଷିକି ରଖିଥିବୁ, ଯଦି ନ ହୋଇଛି ଦେଖିବୁ ମୁଁ ତୋର କି ଅବସ୍ଥା କରିବି। ଜୀବନ ବାବୁ ତରତର ହୋଇ ଚାଲିଗଲେ। କଚେରୀରେ ବଢ଼ି ସଂକ୍ରାନ୍ତର ଜରୁରୀ କାମ କରୁ କରୁ ଘଣ୍ଟାଏ ଲାଗିଗଲା। ଘରର ଦାଣ୍ଡ ଦୁଆର ମୁହଁ ପାଖରେ ଧୀରେ ପାଦରୁ ଜୋତା କାଢ଼ି ହାତରେ ଧରି ଝରକା ବାଟେ ଉଙ୍କି ମାରି ଦେଖିଲେ, ମିମି ଶୋଇଛି ନା ପାଠ ପଢ଼ୁଛି? ଝରକା ବାଟେ ଯାହା ଦେଖିଲେ ସେଥିରୁ ସେ କିଛି ବୁଝିପାରିଲେ ନାହିଁ। ତାଙ୍କ ବଡ଼ ଭାଇ ଓ ସାନ ଭାଇ ଦୁହେଁ ଖାତା ଉପରେ ନଇ ପଡ଼ି କ'ଣ ଲେଖି ଚାଲିଛନ୍ତି, ଅନେକ ଲେଖିସାରିଲେଣି, ଅନେକ କାଗଜ ଚିରା ହୋଇ ତଳେ ପଡ଼ିଛି। ମିମି ଦୁଇ ଗୋଡ଼ ଲମ୍ବେଇ ଦେଇ ଶଙ୍କିକୁ କୋଳରେ ବସେଇ ଥାପୁଡ଼ାଇ ଥାପୁଡ଼ାଇ ଗୀତ ଗାଉଛି, ଧୋରେ ବାୟା ଧୋ, ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ। ଘର ଭିତରକୁ ପଶି ଆସି ଜୀବନ ବାବୁ କହିଲେ, ମିମି ତୋର ଏଇ ପଢ଼ା ହେଉଛି? ମିମି ଚମକି ପଡ଼ି ବାପାଙ୍କୁ ଚାହିଁ ଶଙ୍କିକୁ ଛାଟିଦେଲା। ଭୟରେ ମୁହଁ ତାର ଏତେ ଟିକିଏ ହୋଇଗଲା, କଳା କାଠ ପଡ଼ିଗଲା। ଇଏ କ'ଣ ହେଉଛି ଭାଇ? ଜୀବନବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ଅଙ୍କ କଷୁଛୁ ଆମେ, ଛି ଛି, ଏଡ଼ିକି ଟିକିଏ ପିଲାକୁ ଏମିତିକା ଅଙ୍କ ଦିଅନ୍ତି? ସରଳ ଗଣିତ ୟା ନା, ଲେଖକ ନିଜର ପାଣ୍ଡିତ୍ୟ ଦେଖେଇଛି ନା ପିଲାର ବୁଦ୍ଧି ବିବେଚନା କରୁଛି? ଦେଇ ତ ଗଲୁ ଅଙ୍କ, କଲୁ ନିଜେ। ଜୀବନବାବୁ ଅଙ୍କ ଖଣ୍ଡିକ ପଢ଼ିଲେ। ମୁଁ ମୋ ଘରୁ ଡେଲାଙ୍ଗର ଗୋଟିଏ ସଭାକୁ ପାଦରେ ଚାଲି ଚାଲି ଯିବି। ସଭାରେ ସନ୍ଧ୍ୟା 7 ବେଳେ ପହଞ୍ଚିବା କଥା। ମୁଁ ଯଦି ଘଣ୍ଟାକୁ 3 ମାଇଲ ବେଗରେ ଯାଏ ତେବେ ଠିକ୍ ସମୟର ଅଧଘଣ୍ଟାଏ ଆଗରୁ ପହଞ୍ଚିବି। ଯଦି ଘଣ୍ଟାକୁ 2 ମାଇଲ ବେଗରେ ଯାଏ ତେବେ ଠିକ୍ ସମୟର ଘଣ୍ଟାକ ପରେ ପହଞ୍ଚିବି। ତେବେ ମୋ ଘରୁ ସଭାସ୍ଥାନ କେତେ ଦୂର? ଅଙ୍କଟି ପଢ଼ି ଜୀବନବାବୁ ବଙ୍କେଇ ତେଢ଼େଇ 2-3 ଥର ଅଙ୍କଟିକୁ ଚାହିଁଲେ। କେମିତି ଭାବେ ଆରମ୍ଭ କରିବେ କିଛି ବୁଝିପାରିଲେ ନାହିଁ। ବଡ଼ ଭାଇ କହିଲେ, ଆରେ ଅଙ୍କ ତ କଷିବା ଦୂରରେ ଥାଉ, ମିମି ଆଗ ପଚାରି ବସିଲା ସଭା କ'ଣ, ସେଠାକୁ ନଗଲେ କ'ଣ ଚଳନ୍ତା ନାହିଁ? ବୁଝା ସଭା କ'ଣ, ବୁଝା କୌଣସି ମତେ ସଭା କ'ଣ ତାକୁ ଆମେ ବୁଝେଇଲୁ। ମିମି ପୁଣି ପଚାରିଲା, ହଉ ହେଲା, ଟିକିଏ ଆଗରୁ ବା ଟିକିଏ ପରେ ପହଞ୍ଚିଲେ ଦୋଷ କ'ଣ ଯେ ଏତେ ଭାଳେଣି? ଏସବୁ ଗୋଳମାଳିଆ ପ୍ରଶ୍ନର ଉତ୍ତର ଦେଉ ଦେଉ ଗଲା ଅଧଘଣ୍ଟାଏ। ତାପରେ ଅଙ୍କ ଧରି ଆମେ ଦୁହେଁ ବସିଛୁ। ମିମିର ଦେଢ଼ଖଣ୍ଡ ଖାତା ସେ ସେବାକୁ ବସିଲାଣି। ସମସ୍ତେ ହସିଲେ। ଜୀବନବାବୁ କହିଲେ, ହଉ ହଉ ଅଙ୍କ ଥାଉ, ଏ ମିମି ସାହିତ୍ୟ ହେଇଛି? ନା, ମୁଁ ଅଙ୍କ କରୁଥିଲି। ବଡ଼ବାପା ଓ ସାନବାପା ମୋତେ ଖାଇବାକୁ ଡାକିଲେ, ମୁଁ କହିଲି ପଢ଼ା ନ ସରିଲେ ଯିବି ନାହିଁ, ପଢ଼ା ନ କଲେ ଭଗବାନ ରାଗିବେ। ସେଇଠୁ ସେମାନେ ଅଙ୍କ ଦେଖି କଷିବାକୁ ବସିପଡ଼ିଲେ, ଆଉ ମୁଁ ତୁ ଶଙ୍କିକୁ ଶୋଇଦେବାକୁ ବସିପଡ଼ିଲୁ। ନା ତୋ ଦେଇ ହେବ ନାହିଁ, କିନ୍ତୁ ତୋତେ ଆଜି ନ କୁହାଇ ମୁଁ ଛାଡ଼ିବି ନାହିଁ। କହ, ଏ ହୃଦୟ ମୋର ଢାଳିଦେଲି ଆଜି ତୁମରି ପାଦେହେ ନାଥ, ଏହା ସରଳାର୍ଥ କହ। ମିମି ଏଥର ସାହସ ଭରି କହିଲା, ନାଥ ବୋଇଲେ ଜଗନ୍ନାଥ, ଯାହାଙ୍କର ମୁହଁଟି କାଳିଆ, ବଡ଼ ବଡ଼ ଆଖି, ନେଫଡ଼ା ମୁହଁ। ଜୀବନବାବୁ କଟମଟ କରି ଚାହିଁଲେ ମିମିକୁ, କିନ୍ତୁ ବଡ଼ ଭାଇ ଥିବାରୁ ସେ ତାଙ୍କ ଭୟରେ ମିମିକୁ କିଛି କହିପାରିଲେ ନାହିଁ। କିନ୍ତୁ ବାପାଙ୍କର ବଡ଼ ବଡ଼ ଆଖି ଦେଖି ମିମିର ମୁହଁଟି ଶୁଖିଗଲା, ସବୁ ଉତ୍ସାହ ତାର ମରିଗଲା। ବଡ଼ ଭାଇ ବୁଝିପାରି କହିଲେ, ହଁ ଲୋ ମା, ତୁ ଠିକ୍ କହିଛୁ, ବାଃ ବେଶ ସୁନ୍ଦର ବୁଝିଛି। ହଁ, ତାପରେ? ତାପରେ ସେ ଜଗନ୍ନାଥଙ୍କୁ ଚାହିଁ କବି ବୋଲି ଜଣେ ଲୋକ କହିଲେ। କହିଲେ? ହଁ ହଁ କହିଲେ। ବଡ଼ ଭାଇ ଉତ୍ସାହ ଦେଇ ପଚାରିଲେ। ମିମି ସାହସ ପାଇ ତାର ବଡ଼ବାପାର କାନେ କାନେ କହିଲା, ଜଗନ୍ନାଥଙ୍କର ତ ପାଦ ନାହିଁ, ମୁଁ ଦେଖିଛି, ଆଉ ହୃଦୟଟାକୁ କବିଟା ଢାଳିଦେଲା। ଆଚ୍ଛା ବଡ଼ବାପା, ହୃଦୟକୁ ସେ ଢାଳିଲା କେମିତି? ବଡ଼ ଭାଇ ମିମିକୁ କୋଳକୁ ଆଉ ଯାଇ ନେଇ କହିଲେ, ମାରେ ତୋ ପାଠପଢ଼ା ଆଜି ସେତିକି ଥାଉ, ତୁ ଯାହା ପଚାରିଲୁ ତୋତେ ସେ କଥା କେହି ବୁଝାଇ ପାରିବେ ନାହିଁ। ହୃଦୟକୁ କେମିତି ଢାଳନ୍ତି ସେ କଥା ମୁଁ ଏପର୍ଯ୍ୟନ୍ତ ବୁଝିପାରି ନାହିଁ, ତୋତେ କ'ଣ ବୁଝେଇବି? ଆଉ ସେ କବିଟା ବୁଝିଛି ବୋଲି ମୁଁ ଭାବୁନାହିଁ।